ମୁଁ 66 ନମ୍ବର ୱାର୍ଡର ସୁକବିହାର ଜାନକୀ ଜେନା କହୁଛି। ଆମ ଏଠି ଡ୍ରେନ୍ ସାଫ ପଡିପାରୁନି। ମୋ ଗୋଟେ ଆମର ଗ୍ରୋସରି ସପ୍ ଦେଇଛି, ଛୋଟ ପିଲା ଆସୁଛନ୍ତି, ଚକୋଲେଟ୍ ନେବେ, କୁରକୁରି ନେବେ, ସେଥିରେ ପଡିଯିବାର ସମ୍ଭାବନା ଅଛି। ମଶା ହଉଛି, ଦୁର୍ଗନ୍ଧ ଆସୁଛି, ସଫା କଲା ପରେ ବି ସେଥିରେ ବ୍ଲିଚିଂ ପାଉଡର ପକଉନାହାନ୍ତି। ବ୍ଲିଚିଂ ପାଉଡର ପକେଇଦେଲେ କିଛି ସ୍ମେଲ କି ମଶା ମରିଯାନ୍ତେ। ପିଲାମାନେ ବି ଏପଟ ସେପଟ ହଉଛନ୍ତି, କ୍ଲାସ ସେପଟକୁ, ଡ୍ରେନ୍ ସେପଟକୁ। ଗୋଟେ ଆମ ଫ୍ରଣ୍ଟରେ ଋଷିକା ସ୍କୁଲ ଅଛି, ସେଠିକି ପିଲା ଆସୁଛନ୍ତି ପଢିବା ପାଇଁକା। ଆମ ଦୋକାନକୁ ଆସୁଛନ୍ତି ନବାକୁ, ସବୁ ଚକୋଲେଟ୍ ନିଅନ୍ତୁ, କୁରକୁରି ନିଅନ୍ତୁ, ବିସ୍କୁଟ ନିଅନ୍ତୁ। ପଡିଯିବା ସମୟ ଶୀଘ୍ର ଆପଣ ସ୍ଲାବ ଉପରେ ସ୍ଲାବ ପକେଇବାର ବ୍ୟବସ୍ଥା କରନ୍ତୁ।